शांति प्रिय अध्यात्म प्रेमी भाइयों भौनी मैंने अमृत धारा आध्यात्मिक कार्यक्रम तरफ रू समस्त को स्वागत जनाऊ। आज चर्चार विषय हो मनीषर पूर्वज सतरे कण मांकड़ थिले। आपण मैंने समस्ते स्कूल रे पाठ पढ़ी विज्ञान रे समस्ते आम शुणीचे कि मनीषर पूर्वज सब मांकड़ थिले। यार वास्तविकता कौन सतरे कौन मनीष दिन मांकड़ थिला आज ये विषय चर्चा करिया। देखंतु आम विज्ञान रे समस्ते पाठ पढ़चे। डार्विन जने प्रसिद्ध वैज्ञानिक जो होइकि जाइछंती तांको मत अनुसार मनीषर पूर्वज सब मांकड़ ही थिले। सृष्टिर प्रारंभ रे समुद्र कूल रे प्रथम रे ऑक्सीजन कार्बन हाइड्रोजन आदि मिसी स्पोंटेनियसली अचानक भाव रे प्रथम रे गोटे एककोशी प्राणी जन्म हला। तापरे परे बहुकोशी प्राणी माछ तापरे बेंग सरीसृप तापरे स्तन्य प्राणी एवं मांकड़ एवं मनीष इंति धीरे धीरे सृष्टि रे प्राणी मानंकर इवोल्यूशन हेथिबा कथा में विज्ञान रे पाठ पढ़िचे। किंतु विचार कले यदि गंभीर भाव रे आपण चिंता करिए विषय रे ताहले जणा पड़े जे वास्तव रे मनीषर पूर्वज मांकड़ नथिले। कौन आपण को विचार कौन आपण माने कौन भावुचंती मुझे अभिमत दौची मांकड़ सब आम मणिशंकर पूर्वज नथिले। एबे वैज्ञानिक माने भी एबे मानुचंती जी जो डार्विन थ्योरी ऑफ इवोल्यूशन जो कथा में विज्ञान दे पिलावन को पाठ पढ़ुचु स्कूल कॉलेज रे आज ता संपूर्ण रूप से फलासी असटे भ्रांतिजनक अटे। दुई वर्ष पूर्व रे अमेरिका रे बहुत प्रसिद्ध वैज्ञानिक मानकर गोटे कन्फरेन्स होता जो सब वैज्ञानिक मैंने युनानिमसली डार्विन थ्योरी ऑफ इवोल्यूशन को फालासियस फॉल्स बोली सिद्ध कर देते। देखु डार्विन को मतरे गोटे प्राणीर इवोल्यूशन कौन पाई हुए जत कौनसी प्राणी तार पारिपार्श्विक अवस्था ताको अनुकूल हुए ता जीवन से परिवर्तन आनी थाए एवं जी परिवर्तित हुए से ही बंची रहे एवं जी परिवर्तन है न थाए से प्राय लोप हो जाए तार वंश लोप हो जाए थाए। ताको विज्ञान रे आमे इवोल्यूशन मतरे सर्वाइवल ऑफ द फिटेस्ट बोली पाठ पढ़ीचे। जिंदी मु उदाहरण देवी देखंतु प्रथम रे जो जिराफ गोटे आम देखुचे प्राणी जार बेक बहुत लंबा अटे। जिराफ समस्त एमती लंबा बेक वाला नथिले। प्रथम रे जिराफ मानकर बेक सब बहुत छोट छोट थिला। सेमाने तले घास चोरी बुलुथिले एवं तांगो बेक छोट थिला अन्यान्य गाई गोरु मानको भलिया छेली मेंढा भलिया। किंतु धीरे धीरे जेतेबेले घास सब प्राय तले खाइबा पे मिललानी एवं जिराफ मैंने बड़ बड़ गछर पत्र तोड़ी खाइबा आरंभ कले धीरे धीरे तांगो बेक लंबा होगला बोली डार्विन थ्योरी ऑफ इवोल्यूशन रे आम पाठ पढ़ुचे। ये जिराफ मानक बेकटा लंबा होगला कौन राताराती ही जाइए दिने दु दिन वर्ष दु वर्ष भितर नुहे यापी अनेक समय लगी धीरे 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 हजार हजार वर्ष पर इंति परिवर्तन ही थे पारे। एवं जेतेबेले भूपृष्ठ रु सब घास सरीगला तले किछि खाइबा पे मिललानी जो मानको बेक छोट थिबो नेचुरली से माने मरि जिवे। तो जेतेबेले सब जिराफ मानकर बेक छोट थिला ସେତେବେଳେ ଲମ୍ବା ବେକବାଲା କାହାକୁ ଜିରାଫ ଦେଖିବା ପାଇଁ ମିଳୁନଥିବ ଏବଂ ଯେତେବେଳେ ସମସ୍ତେ ପରିବର୍ତ୍ତିତ ହୋଇକି ଲମ୍ବା ବେକବାଲା ହୋଇଗଲେ ତାହେଲେ ସେତେବେଳେ ଛୋଟ ବେକବାଲା ଜିରାଫ କେହି ସୃଷ୍ଟିରେ ନଥିବେ ହଁ ନା ନାହିଁ ତ ସେମିତି ଦେଖନ୍ତୁ ମୁଁ ଯେଉଁ ଉଦାହରଣ ଦେଲି ସେଇ ଉଦାହରଣ ଅନୁସାରେ ଯଦି ମାଙ୍କଡ଼ରୁ ମଣିଷ ହୋଇଛନ୍ତି ତାହେଲେ ମାଙ୍କଡ଼ କ'ଣ ପାଇଁ ମଣିଷ ହେଲା ନେଚୁରାଲି ପୃଥିବୀର କିଛି ପ୍ରାକୃତିକ ପରିବେଶ ମାଙ୍କଡ଼କୁ ସହଯୋଗ ଦେଇନଥିବ ଯାହାଫଳରେ ମାଙ୍କଡ଼ର ପରିବର୍ତ୍ତନ ହେଇ ମଣିଷ ହୋଇଥିବ ଏବଂ ଯେତେବେଳେ ମାଙ୍କଡ଼ ପରିବର୍ତ୍ତିତ ହେଇ ମଣିଷ ହୋଇଗଲା ସେତେବେଳେ ଆଉ ମାଙ୍କଡ଼ ସବୁ କେହି ବଞ୍ଚି ରହିବା ଉଚିତ ନୁହେଁ ଯେହେତୁ ବାତାବରଣର ପ୍ରତିକୂଳତା ଯୋଗୁଁ ସେମାନେ ସବୁ ଅନୁକୂଳତା ନାହିଁ ତେଣୁ ବଞ୍ଚି ରହିବା କଥା ନୁହେଁ ଯେତେବେଳେ ସମସ୍ତେ ମଣିଷ ହୋଇଗଲେ ମାଙ୍କଡ଼ ନିଶ୍ଚିନ୍ନ ହୋଇଯିବା ଦରକାର ଏବଂ ଯେତେବେଳେ ସମସ୍ତେ ମାଙ୍କଡ଼ ଥିଲେ ମଣିଷ ଥିବା ଦରକାର ନୁହେଁ ଜିରାଫର ଯୋଉ ଉଦାହରଣ ଦେଲି ଯେତେବେଳେ ସମସ୍ତଙ୍କ ବେକ ଲମ୍ବା ହୋଇଗଲା ଛୋଟ ବେକବାଲା ଜିରାଫ ତ ମରିଯାଇଥିବେ ନା ଏବଂ ଯେତେବେଳେ ସବୁ ଜିରାଫମାନଙ୍କ ବେକ ଛୋଟ ଥିବ ଲମ୍ବା ବେକବାଲା ଜିରାଫ କୋଉଠୁ ଦେଖାଯିବେ ତ ଏଇ ଥିଓରି ଅନୁସାରେ ଆଜି ଦେଖନ୍ତୁ ଉଭୟ ମାଙ୍କଡ଼ ବି ଦେଖୁଛେ ଏବଂ ମଣିଷ ବି ଦେଖୁଛେ କିନ୍ତୁ ଯୋଉ ମଝିରେ ମାଙ୍କଡ଼ ତ ରାତାରାତି ମଣିଷ ହୋଇଯାଇନଥିବ ଧୀରେ ଧୀରେ ତା ବିଷୟରେ ତା ଜୀବନରେ ପରିବର୍ତ୍ତନ ଆସିଥିବ ତା ଶରୀରର ପରିବର୍ତ୍ତନ ହୋଇଥିବ ତାହେଲେ ସେ ଯୋଉ ମଝିରେ ଯୋଉ ଶ୍ରେଣୀ ଯୋଉମାନେ ନା ମାଙ୍କଡ଼ ଅଟନ୍ତି ନା ମଣିଷ ଅଟନ୍ତି ସେମାନେ ସବୁ ଗଲେ କୁଆଡ଼େ ତ ବୈଜ୍ଞାନିକମାନେ ମାନୁଛନ୍ତି କି ବାସ୍ତବରେ ମାଙ୍କଡ଼ରୁ ଏମିତି ମଣିଷ ହୋଇନାହିଁ ହଁ ମାଙ୍କଡ଼ର ମଣିଷ ସହିତ କିଛିଟା ସିମିଲାରିଟିଜ୍ ଅଛି ତା ଜିନ୍ସରେ ଏବଂ ତା କ୍ରୋମୋଜମ୍ସରେ କିଛିଟା ସିମିଲାରିଟିଜ୍ ଅଛି ଯାହାଫଳରେ ମଣିଷ ଭଳିଆ କିଛିଟା ଗୁଣ କିଛିଟା ସଂସ୍କାର କିଛିଟା କ୍ୱାଲିଟିଜ୍ ତା ଭିତରେ ଅଛି କିନ୍ତୁ ମାଙ୍କଡ଼ଠୁ ମଣିଷ ହୋଇଛି ଆମେ କେମିତି କହିବା ଯେମିତି ଉଦାହରଣରେ ମୁଁ ଆପଣଙ୍କୁ କହିବି ଯେଉଁମାନେ ବାଘ ଦେଖିନାହାନ୍ତି ଆମ ଓଡ଼ିଆରେ କଥାରେ ଅଛି ବାଘ ନ ଦେଖିଛ ଯଦି ବିରାଡ଼ି ଦେଖ ବିରାଡ଼ିଟିଏ ଦେଖିଲେ ଆକାରରେ ଛୋଟ କିନ୍ତୁ ଦେଖିବା ପାଇଁ ତାର ଶାରୀରିକ ଗଠନ ତା ସବୁ ଜିନିଷ ବାଘ ଭଳିଆ ଦେଖାଯାଇଥାଏ ତାହେଲେ କ'ଣ ଆମେ କହିବା ଯେ ବିରାଡ଼ିଟିଏ ପରିବର୍ତ୍ତିତ ହୋଇକି ପରେ ବାଘ ହୋଇଯାଇଛି ନୁହେଁ ନୁହେଁ ଉଭୟଙ୍କ ସ୍ପେସିସ୍ ଭିନ୍ନ ଉଭୟ ଭିନ୍ନ ଅଟନ୍ତି ଏବଂ ବିରାଡ଼ିଟିଏ କେବେ ବାଘ ହୋଇପାରିବନି ବିରାଡ଼ି ସମ୍ପୂର୍ଣ୍ଣ ଭିନ୍ନ ଏବଂ ବାଘ ସମ୍ପୂର୍ଣ୍ଣ ଭିନ୍ନ ସେମିତି ମଣିଷ ଆଉ ମାଙ୍କଡ଼ ଭିତରେ କିଛିଟା ସାମଞ୍ଜସ୍ୟ ରହିଥାଇପାରେ ତା ଅର୍ଥ ନୁହେଁ ଯେ ମାଙ୍କଡ଼ ସବୁ ମଣିଷ ହୋଇଯାଇଛନ୍ତି ତାହେଲେ ସତ୍ୟତା କ'ଣ ଦେଖନ୍ତୁ ଆମ ଭାରତବର୍ଷରେ ହିଁ କ'ଣ ସାରା ପୃଥିବୀରେ ହିଁ ସବୁଠୁ ପ୍ରାଚୀନ ଭାଷା ଆପଣ କାହାକୁ କହନ୍ତି ସବୁଠୁ ପ୍ରାଚୀନତମ ଭାଷା ଭାବରେ ସାଂସ୍କ୍ରିଟ ବହୁତ ପ୍ରାଚୀନତମ ଭାଷା ସାଂସ୍କ୍ରିଟ ଗୋଟେ ବହୁତ ସରଳ ଭାଷା ନା ବହୁତ କ୍ଲିଷ୍ଟ ଭାଷା କ'ଣ କହିବେ ଆପଣମାନେ କ'ଣ ମତାମତ ଆପଣଙ୍କର କହୁନାହାନ୍ତି ସଂସ୍କୃତ ସହଜ ନା ଡିଫିକଲ୍ଟ ଦେଖନ୍ତୁ ସଂସ୍କୃତ ଉଚ୍ଚାରଣ କରିବା ଲେଖିବା ପଢ଼ିବା କେତେ ଡିଫିକଲ୍ଟ ଆମ ପୂର୍ବଜମାନେ ବହୁତ ପ୍ରାଚୀନ କାଳରେ ଯଦି ସଂସ୍କୃତ ପଢ଼ୁଥିଲେ ଲେଖୁଥିଲେ ଉଚ୍ଚାରଣ କରୁଥିଲେ ତାହେଲେ ସେମାନେ ଆମଠୁ ବୁଦ୍ଧିମାନ ଥିଲେ ନା ଆମଠୁ ମୂର୍ଖ ଥିଲେ କୁହନ୍ତୁ ତ ଯଦି ଆମର ପୂର୍ବଜ ସବୁ ମାଙ୍କଡ଼ ଥିଲେ ତାହେଲେ ସଂସ୍କୃତକୁ ଆମେ ପ୍ରାଚୀନ ଭାଷା ବୋଲି କେମିତି କହିବା ବାସ୍ତବରେ ଆମର ପୂର୍ବଜ କେହି ମାଙ୍କଡ଼ ନଥିଲେ ବିଜ୍ଞାନରେ ଯେଉଁ ପିଲାମାନଙ୍କୁ ପାଠ ପଢ଼ା ହେଉଛି ମଣିଷର ପୂର୍ବଜ ମାଙ୍କଡ଼ ଥିଲେ ବାସ୍ତବରେ ସମ୍ପୂର୍ଣ୍ଣ ରୂପରେ ଗୋଟେ ଭ୍ରାନ୍ତିକର ଧାରଣା ମଣିଷ କେବେ ବାସ୍ତବରେ ମାଙ୍କଡ଼ ନଥିଲା ଆଜି ଯେଉଁ ମଣିଷ ବର୍ତ୍ତମାନ ସମୟରେ ଦେଖୁଛେ ଯେମିତି ମାଙ୍କଡ଼ ଭିତରେ କାମ କ୍ରୋଧ ଲୋଭ ମୋହ ଅହଙ୍କାର ଅତି ମାତ୍ରାରେ ସେମିତି ଆଜିର ମଣିଷ ଭିତରେ ସବୁ ପ୍ରକାର ବିକାର ଅତି ମାତ୍ରାରେ ଦେଖାଯାଉଛି ଏବଂ ମଣିଷର ଜୀବନ ମାଙ୍କଡ଼ ତୁଲ୍ୟ ହୋଇସାରି ଚାଲିଲାଣି ଯେମିତି ମାଙ୍କଡ଼ ଅତି କ୍ରୋଧ କରେ ଅତି କାମ ବିକାର ଅତି ଲୋଭ ଅତି ମୋହ ତା ଭିତରେ ଦେଖାଯାଇଥାଏ ଅହଙ୍କାର ଦେଖାଯାଇଥାଏ ଏବଂ ମାଙ୍କଡ଼ ବିଲକୁଲ ଅସ୍ଥିର ଗୋଟେ ମିନିଟ୍ ପାଇଁ ବି ସ୍ଥିର ବସିବା ପାଇଁ ମାଙ୍କଡ଼ ଠିକ କହିବେ ଦେଖିବେ ଗୋଟେ ମିନିଟ୍ ବସିପାରିବନି କିଛି ନହେଲେ ତା ଲାଞ୍ଜଟାକୁ ବି ହଲୁଥିବ ସେମିତି ଆଜି ମଣିଷକୁ ଯଦି 5 ମିନିଟ୍ ପାଇଁ ବି ସ୍ଥିର ଭାବରେ ବସ ଭଗବାନ କୁ ଧ୍ୟାନ କର କହିବା ପାଞ୍ଚ ମିନିଟ ତ ବହୁତ ଦୂର କଥା, ଗୋଟେ ମିନିଟ ବି ବସିବା ସମ୍ଭବ ନୁହେଁ। ବାସ୍ତବରେ ଆଜିର ମଣିଷ ଜୀବନ କୁ ଯଦି ଦେଖାଯାଏ, ମଣିଷର ଜୀବନ ପଶୁତୁଲ୍ୟ କଣ, ପଶୁଠୁ ବି ଆହୁରି ନିକୃଷ୍ଟ ହୋଇସାରିଲାଣି। ତେଣୁ ମଣିଷ ବର୍ତ୍ତମାନ ମଣିଷ ସିନା ହେଇଛି, କିନ୍ତୁ ତା ବୁଦ୍ଧି ମାଙ୍କଡ ତୁଲ୍ୟ ହୋଇସାରିଲାଣି। ଆମ ପୂର୍ବପୁରୁଷ ତ ବହୁତ ବୁଦ୍ଧିମାନ ଥିଲେ, ଚରିତ୍ରବାନ ଥିଲେ, ତାଙ୍କୁ ଆମେ ଦେବୀ ଦେବତା ରୂପରେ ଆଜି ପର୍ଯ୍ୟନ୍ତ ସ୍ମରଣ କରି ଆସିଛେ। ଦେଖନ୍ତୁ ଭାରତ ବର୍ଷରେ ଯେଉଁ ଅନେକ ଦେବୀ ଦେବତାମାନଙ୍କର ମୂର୍ତ୍ତି ଅଛି, ମନ୍ଦିର ଅଛି, ଦେବତାମାନଙ୍କ ମୂର୍ତ୍ତିରୁ କଣ ପରିଲକ୍ଷିତ ହୁଏ, ସେମାନେ ବି ଆମ ଭଳିଆ ମଣିଷ, ଆମ ଭଳିଆ ଆଖି ନାକ ପାଟି ତୁଣ୍ଡ ଅଛି, ହଁ ନା ନାଇଁ? କିନ୍ତୁ ଆମେ କାହିଁକି ତାଙ୍କୁ ପୂଜା କରୁଛେ? ଦେବୀ ଦେବତାମାନଙ୍କୁ ଆମ ଭଳିଆ ମଣିଷ ହେବା ସତ୍ତ୍ୱେ ବି ଆମ ଭଳିଆ ଗୃହସ୍ଥ ଜୀବନରେ ସେମାନେ ବି ରହୁଥିଲେ, କିନ୍ତୁ ତଥାପି ବି ଆମେ ତାଙ୍କୁ ପୂଜା କରୁଛେ, ମନ୍ଦିରକୁ ବହୁତ ଶ୍ରଦ୍ଧାରେ, କେତେ ଫଳ ଫୁଲ ନେଇକି ସୁନ୍ଦର ସୁନ୍ଦର ମିଠାଇ ନେଇକି ତାଙ୍କୁ ଅର୍ପଣ କରୁଛେ, ଭୋଗ ଅର୍ପଣ କରିକି ତାପରେ ଆମେ ପ୍ରସାଦ ରୂପରେ ଗ୍ରହଣ କରୁଛେ। ଜଡ଼ ମୂର୍ତ୍ତିଟିଏ କିଛି ଖାଉନି, ତଥାପି ମଧ୍ୟ ଆମେ ଅର୍ପଣ କରୁଛେ, କଣ ପାଇଁ? ନେଚୁରାଲି ତାଙ୍କ ଜୀବନ ବହୁତ ଶ୍ରେଷ୍ଠ ଥିବ, ସେମାନେ ଆମଠୁ ବହୁତ ଉଚ୍ଚ ଶ୍ରେଣୀର ଥିବେ। ତେଣୁ ତ ଆଜି ଆମେ ତାଙ୍କୁ ମନେ ପକାଉଛେ, ଯେମିତି ଆଜି ଅନେକ ମହାପୁରୁଷ ଦୁନିଆରେ ହେଇକି ଯାଇଛନ୍ତି, ମହାତ୍ମା ଗାନ୍ଧି ଆମ ଦେଶରେ। ଦେଖନ୍ତୁ ଅନେକ ସହରରେ ମହାତ୍ମା ଗାନ୍ଧିଙ୍କ ଆପଣ ଷ୍ଟାଚ୍ୟୁ ଦେଖିବେ। ଦୁନିଆରେ ଏମିତି ବଡ଼ ବଡ଼ ମହାପୁରୁଷ ବହୁତ ହେଇକି ଯାଇଛନ୍ତି, ଏବଂ ତାଙ୍କ ସ୍ମୃତିରେ ଆମେ ଭିନ୍ନ ଭିନ୍ନ ସହରରେ, ସିଟିଜରେ ଆମେ ଦେଖୁଛେ ତାଙ୍କର ଷ୍ଟାଚ୍ୟୁ ଗୁଡ଼ା ରଖାହେଇଛି, ଏବଂ ଲୋକ ତାଙ୍କୁ ଅନେକ ସମୟ ମନେ ପକାଉଛନ୍ତି। ସେମିତି ଆମ ଭାରତବର୍ଷରେ ଅନେକ ଯେଉଁ ଦେବାଦେବୀମାନଙ୍କର ମନ୍ଦିର ଅଛି, ସେଟା ଆମକୁ କ'ଣ ସ୍ମୃତି ଦେଇଥାଏ? ଆମ ଭାରତବର୍ଷରେ ଏମିତି ଗୋଟେ ସମୟ ଥିଲା ଯେତେବେଳେ ସତ୍ୟଯୁଗ ତ୍ରେତାଯୁଗ ଥିଲା, ଆମ ଏଇ ଭାରତ ହିଁ ଦେବଭୂମି ଥିଲା, ଦେବୀ ଦେବତାମାନେ ଏଠି ରହୁଥିଲେ, ଏବଂ ସେମାନେ ସବୁଠୁ ଶ୍ରେଷ୍ଠ ମଣିଷ ଥିଲେ, ଚରିତ୍ରବାନ ନୈତିକବାନ ଥିଲେ, ସର୍ବଗୁଣ ସମ୍ପନ୍ନ ଷୋଳ କଳା ସମ୍ପୂର୍ଣ୍ଣ ଥିଲେ, ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲେ। ତେଣୁ ଆଜି ପର୍ଯ୍ୟନ୍ତ ଆମେ ତାଙ୍କର ସ୍ମୃତିରେ ତାଙ୍କ ମୂର୍ତ୍ତି ସବୁ ମନ୍ଦିର ରଖିକି ସ୍ଥାପନା କରିକି ଆମେ ପୂଜା କରୁଛେ, କେତେ ଭକ୍ତି ଭାବନାରେ ତାଙ୍କୁ ଅନେକ ଜିନିଷ ଅର୍ପଣ କରୁଛେ। ଆଜି ଦୁନିଆରେ ଯେତେ ବି ବଡ଼ ମହାପୁରୁଷ ହୋଇଥାଉ, ଦେଖନ୍ତୁ ତାଙ୍କୁ କୌଣସି ଏମିତି ମନ୍ଦିର ବନେଇକି ତାଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା କରାଯାଏନି, ଆରତୀ ଉତରାଯାଏନି, କିନ୍ତୁ ଦେବୀ ଦେବତାମାନଙ୍କ ମୂର୍ତ୍ତି ସାମ୍ନାରେ ଆମେ କେତେ ଭକ୍ତି ଭାବନାରେ ଆମର ଭକ୍ତିର ଅଭିବ୍ୟକ୍ତି କରୁଛେ। ତାହେଲେ ଆମ ପୂର୍ବପୁରୁଷ ବାସ୍ତବରେ ଦେବୀ ଦେବତା ଥିଲେ, ଆଜି ସମସ୍ତେ ଭୁଲି ସାରିଛନ୍ତି, ଏବଂ ଆମର ଭାରତବର୍ଷର ସଂସ୍କୃତି ସବୁଠୁ ଶ୍ରେଷ୍ଠ ଥିଲା। ଭାରତର ସଭ୍ୟତା ସଂସ୍କୃତି ସବୁଠୁ ପ୍ରାଚୀନତମ, ଏବଂ ଭାରତ ବିଶ୍ୱ ଗୁରୁ ଅଟେ। ଯେତେବେଳେ ସମଗ୍ର ବିଶ୍ୱରେ ନୈତିକ ଅଧପତନ ହୁଏ, ମଣିଷ ପଶୁତୁଲ୍ୟ ହୋଇଯାଏ, ବାସ୍ତବରେ ପଶୁ କାହାକୁ କୁହାଯାଏ? ପଶୁ ଅର୍ଥାତ୍ ପାଶବଦ୍ଧ, ଯାହାକୁ ବାନ୍ଧିକି ରଖାଯାଇଥାଏ ତାକୁ ପଶୁ ବୋଲି କୁହାଯାଏ। ଆଜି ମଣିଷ ଅନେକ ପ୍ରକାର ବନ୍ଧନରେ ବାନ୍ଧି ହୋଇକି ରହିଛି, ତା ଜୀବନରେ ସେ ଦୁର୍ବିସହ ଅନୁଭବ କରୁଛି। ଆଜିର ମଣିଷର ଜୀବନ ଗୋଟେ ପଶୁ ତୁଳନାରେ କୌଣସି ଗୁଣରେ ଶ୍ରେଷ୍ଠ ନୁହେଁ, ତେଣୁ ଆଜିର ମଣିଷ ନିଜେ ପଶୁତୁଲ୍ୟ ହୋଇସାରିଛି। ମଣିଷର ପୂର୍ବଜ ପଶୁପକ୍ଷୀ ନଥିଲେ, ମଣିଷ ନିଜେ ଏବେ ପଶୁତୁଲ୍ୟ ହୋଇସାରିଛି। ମଣିଷର ପୂର୍ବଜ ମାଙ୍କଡ଼ ନଥିଲେ, ମଣିଷ ଏବେ ନିଜେ ମାଙ୍କଡ଼ ସଦୃଶ ହୋଇଯାଇଛି। ଆମ ଭାରତର ସଭ୍ୟତା କହୁଥିଲି ବହୁତ ପ୍ରାଚୀନତମ, ଏବଂ ଭାରତରେ ଲୋକେ ସମସ୍ତେ ସଭ୍ୟ ଥିଲେ, ଦେବୀ ଦେବତା ଥିଲେ। ତେଣୁ ଆଜି ପର୍ଯ୍ୟନ୍ତ ଆମ ଭାରତବର୍ଷରେ ଅନେକ ଲୋକଙ୍କର ନାଁ ସବୁ ଦେବୀ ଦେବତାମାନଙ୍କ ନାଁ, ତାଙ୍କ ଭିତରେ ସେ ଦେବୀ ଦେବତାମାନଙ୍କର ଗୁଣ ପରିଲକ୍ଷିତ ହୁଏନି, ତଥାପି ମଧ୍ୟ ସମସ୍ତେ ତାଙ୍କ ନାଁ ଦେବୀ ଦେବତାମାନଙ୍କ ନାଁ ରଖୁଛନ୍ତି। ଏବଂ ଭାରତବର୍ଷରେ ତ ଅନେକ ମା'ମାନଙ୍କୁ ଦେବୀ ବୋଲି ଉଚ୍ଚାରଣ କରାଯାଏ, ତାଙ୍କ ପାଖରେ ଦେବୀମାନଙ୍କର ଗୁଣ ବି ନଥାଉ, ତଥାପି ମଧ୍ୟ ତାଙ୍କୁ ଦେବୀ ବୋଲି କୁହାଯାଏ। ଯେମିତି ଫୁଲନ ଦେବୀ, ରାବଡ଼ି ଦେବୀ ଆମେ କହୁଛେ, ଅନେକ ଦେବୀ ସମସ୍ତଙ୍କୁ ଦେବୀ ରୂପରେ ଆଖ୍ୟାତ କରୁଛେ, କିନ୍ତୁ ଦେବୀ ଦେବତାମାନଙ୍କ ଭଳିଆ ଗୁଣ ତାଙ୍କ ପାଖରେ ନାହିଁ, ତଥାପି ମଧ୍ୟ ଆମେ ଦେବୀ କହୁଛେ। ତ ଆମ ପୂର୍ବଜ ବାସ୍ତବରେ ଦେବତା ଥିଲେ, ଦେବୀ ଦେବତା ଥିଲେ, ଆମେ ଭୁଲି ଯାଇଛେ। ଏବଂ ଆମକୁ ବିଜ୍ଞାନରେ ପାଠ ପଢ଼ା ହଉଛି କି ଆମ ପୂର୍ବଜ ମାଙ୍କଡ ଥିଲେ। ବାସ୍ତବରେ ଦୁଃଖର ବିଷୟ, ଆମେ ଆମ ନିଜ ପୂର୍ବଜମାନଙ୍କର ସଭ୍ୟତା ସଂସ୍କୃତି ସମ୍ପୂର୍ଣ୍ଣ ରୂପରେ ଭୁଲି ଯାଇସାରିଛେ, ଯାହାଫଳରେ ଆମ ଭିତରେ ତାଙ୍କର ସେ ଗୁଣ ସ୍ୱଭାବ ଆଚରଣ କିଛି ନାହିଁ। ଆଜି ମଣିଷର ଜୀବନ ବିଲକୁଲ ସମ୍ପୂର୍ଣ୍ଣ ରୂପରେ ଫମ୍ପା ହୋଇସାରିଛି। ଯଦି ମଣିଷ ପୁଣି ଥରେ ଭାବେ, ଚିନ୍ତା କରେ ଯେ ମୋର ପୂର୍ବପୁରୁଷ ମହାନ ଥିଲେ, ଦେବୀ ଦେବତା ଥିଲେ, ଏବଂ ମୋତେ ବି ସେମିତି ତାଙ୍କ ଭଳିଆ ଗୁଣ ଧର୍ମ ଆଚରଣ କରିବାକୁ ପଡ଼ିବ, ତାଙ୍କ ଭଳିଆ ସଂସ୍କାର ମୋ ଜୀବନରେ ଧାରଣ କରିବାକୁ ପଡ଼ିବ, ତାହେଲେ ମଣିଷ ଜୀବନରେ ବହୁତ ପରିବର୍ତ୍ତନ ଆସିବ। ଆଜି ସମାଜରେ ଆମକୁ ଛୋଟବେଳରୁ ଯେଉଁ ପାଠ ପଢ଼ି ଦିଆହଉଛି କି ଆମେ ମାଙ୍କଡ ଥିଲେ, ତାହେଲେ ଆମ ଜୀବନରେ କ'ଣ ପରିବର୍ତ୍ତନ ଆସିବ? ତ ବାସ୍ତବରେ ଭାରତବର୍ଷର ସଭ୍ୟତା ସଂସ୍କୃତି ବହୁତ ପ୍ରାଚୀନତମ। ଏବଂ ଭାରତ ଶବ୍ଦର ଅର୍ଥ କ'ଣ ଜାଣିଛନ୍ତି? ଭାରତ ଶବ୍ଦର ଅର୍ଥ, ବାସ୍ତବରେ ଭାରତ ଶବ୍ଦରେ ସନ୍ଧି ବିଚ୍ଛେଦ ଯଦି କରିବେ, ଦୁଇଟା ଶବ୍ଦ ଅଛି, ଭା ଏବଂ ରତ। ଅନେକ ଯୋଉ ଆମେ ଭାରତର ନାଁ ଇଣ୍ଡିଆ ବା ହିନ୍ଦୁସ୍ଥାନ ଶୁଣୁଛେ, ବାସ୍ତବରେ ଏହିସବୁ ନାଁ ତ ବୈଦେଶିକ ଲୋକ ଯେତେବେଳେ ଏଠିକି ଆସିଲେ ଆମ ଭାରତ ଭୂମିକୁ, ଭାରତର ସଭ୍ୟତା ସଂସ୍କୃତି ଦ୍ୱାରା ଆକର୍ଷିତ ହୋଇକି ସେମାନେ ଆମ ଦେଶର ନାଁ ଅପଭ୍ରଂଶ କରିକି ଇଣ୍ଡିଆ ବା ହିନ୍ଦୁସ୍ଥାନ ରଖିଛନ୍ତି, କିନ୍ତୁ ଆମ ଦେଶର ବାସ୍ତବିକ ନାଁ ତ ଭାରତ ଅଟେ। କିନ୍ତୁ ଭାରତ ଶବ୍ଦର ଉତ୍ପତ୍ତି କେଉଁଠୁ ହେଲା ଯଦି ଆଜି ଇତିହାସରେ କାହାକୁ ପଚରାଯାଉଛି, ଇତିହାସର ଉଦାହରଣ ଦେଇକି ସେମାନେ କହୁଛନ୍ତି ଆମ ଦେଶରେ ଭରତ ବୋଲି ଜଣେ ରାଜା ଥିଲେ, ତାଙ୍କ ନାଁ ଅନୁସାରେ ଭାରତ ହୋଇଛି, କିନ୍ତୁ ବାସ୍ତବରେ ଏହା ବି ସତ୍ୟ ନୁହେଁ। ଭରତ ରାଜା, ତାଙ୍କ ବାପା ମା ଦୁଷ୍ୟନ୍ତ ଆଉ ଶକୁନ୍ତଳା, ସେମାନେ ବି ତ ରାଜାରାଣୀ ଥିଲେ। ଯେତେବେଳେ ଭରତ ରାଜା ଜନ୍ମ ହୋଇନଥିଲେ, ଦୁଷ୍ୟନ୍ତ ଶକୁନ୍ତଳା ଯେତେବେଳେ ରାଜ୍ୟ କରୁଥିଲେ, ସେତେବେଳେ ତ ଭାରତ ଭୂମି ଥିଲା। ତାଙ୍କ ମାତା ପିତା ବି ରାଜାରାଣୀ ଥିଲେ, ସେତେବେଳେ ବି ତ ଭାରତ ଭୂମି ଥିଲା। ତାହେଲେ ଭାରତର ନାଁ କ'ଣ ଥିଲା ସେତେବେଳେ? ଯଦି ଭରତ ରାଜା ଅନୁସାରେ ଭାରତ ହୋଇଛି, ତାହେଲେ ସେତେବେଳେ କ'ଣ ନାଁ ଥିଲା? ଭରତ ଜନ୍ମ ହେବା ପୂର୍ବରୁ କ'ଣ ନାଁ ଥିଲା କହିପାରିବେ? ବାସ୍ତବରେ ଭରତ ରାଜାଙ୍କ ନାଁ ଅନୁସାରେ ଭାରତ ହୋଇନି। ଯଦି ଇତିହାସ ପଢ଼ିବେ, ଭଲ ଭାବରେ ଉପଲବ୍ଧି କରିପାରିବେ କି କୌଣସି ଦେଶର ନାଁ କୌଣସି ରାଜାଙ୍କ ନାଁ ଅନୁସାରେ ହୋଇନଥାଏ। ହଁ, ରାଜାଙ୍କ ନାଁ ଦେଶ ଅନୁସାରେ ହୋଇଥିବାର ମୁଁ ଉଦାହରଣ ଆପଣଙ୍କୁ ଦେଇପାରିବି। ଯେମିତି ଦେଖନ୍ତୁ, ରାବଣଙ୍କୁ ଲଙ୍କେଶ ବୋଲି କୁହାଯାଏ, ଲଙ୍କାର ସେ ରାଜା ଥିଲା, ତେଣୁ ଲଙ୍କେଶ କୁହାଯାଏ। ସେମିତି ଆମେ ଗାନ୍ଧାରୀ, ଗାନ୍ଧାର ଦେଶର ରାଜାଙ୍କର ଝିଅକୁ ଗାନ୍ଧାରୀ ଆମେ କହୁଛୁ। କିନ୍ତୁ ଆପଣ ଯୁକ୍ତି କରିପାରନ୍ତି ଆମେ ଗାନ୍ଧୀନଗର, ମହତାବ ନଗର ଏମିତି ବି ନାଁ ତ ଶୁଣିଛେ। ହଁ, ଯଦି କୌଣସି ସିଭିଲାଇଜେସନ, କୌଣସି ସିଟି, କୌଣସି ସହର ନାହିଁ ଏବଂ ନୂଆ କରି ବନା ହେଉଛି, ଏବଂ କେହି ଜଣେ ଆମ ଦେଶରେ ପୂର୍ବପୁରୁଷ ଅଛନ୍ତି, ମହାନ ପୁରୁଷ ହୋଇକି ଯାଇଛନ୍ତି, ତାଙ୍କ ନାଁ ଅନୁସାରେ ସେ ନୂଆ କଲୋନୀ ବା ନୂଆ ଟାଉନସିପ୍ର ନାଁ ଆମେ ରଖିଥବୁ, ଯେମିତି ଗାନ୍ଧୀନଗର, ମହତାବ ନଗର, ନେତାଜୀ ନଗର ଆଦି ଆଦି। କିନ୍ତୁ ଆମ ଭାରତବର୍ଷ ତ ବହୁତ ପ୍ରାଚୀନତମ ଦେଶ ଅଟେ। ଏହାର ସଂସ୍କୃତି କେବେଠୁ ଆରମ୍ଭ ହୋଇଛି, ଭାରତର ଆଦି କେବେଠୁ, କାହାକୁ ବି ଜଣା ନାହିଁ। ତେଣୁ ଭାରତର ବାସ୍ତବରେ ଯେଉଁ ନାଁ, ଭାରତ ରାଜା ଅନୁସାରେ ହୋଇନି। ଭାରତ, ଭା ଶବ୍ଦର ଅର୍ଥ ହେଉଛି ଏନ୍ଲାଇଟ୍ମେଣ୍ଟ, ପ୍ରକାଶ। ରତ ଶବ୍ଦର ଅର୍ଥ ହେଉଛି ଯେମିତି କାର୍ଯ୍ୟରତ, ସେବାରତ, ମାନେ କନଷ୍ଟାଣ୍ଟଲି ଏନ୍ଗେଜ୍ଡ ଇନ୍, କୌଣସି ନା କୌଣସି କାର୍ଯ୍ୟରେ ଜଣେ ଲାଗି ରହିଥିବ। ତ ଭାରତ ଶବ୍ଦର ଅର୍ଥ ହେଉଛି ଯେଉଁ ମହାନ ଦେଶ ସମଗ୍ର ବିଶ୍ୱକୁ ଆଧ୍ୟାତ୍ମିକତାର ପ୍ରକାଶ ଦେବାରେ ସଦା ରତ ଅଟେ, ସେ ମହାନ ଦେଶର ନାମ ଭାରତ ଅଟେ। ତ ଆମ ଭାରତ ଭୂମି ମହାନ ଭୂମି, ଦେବଭୂମି ଅଟେ। ଆମ ପୂର୍ବପୁରୁଷ ସବୁ ଦେବୀ ଦେବତା ଥିଲେ, ନା କି ମାଙ୍କଡ ଥିଲେ। ଦୁଃଖର ବିଷୟ, ଆଜି ଆମେ ସମସ୍ତେ ଭୁଲି ଯାଇଛେ ଆମ ପୂର୍ବପୁରୁଷମାନଙ୍କୁ। କାହିଁକି ଭାରତର ସଂସ୍କୃତି କିଏ ମଲା ପରେ ତାଙ୍କର ଶରୀରକୁ ଆମେ ଜଳେଇ ଦେଇଥାଉ, ପୋଡ଼ି ଦେଇଥାଉ। ତେଣୁ ଆଜି ଆମ ପ୍ରାଚୀନ ସଂସ୍କୃତିର ବହୁତ ଗୁଡ଼ିଏ ଜିନିଷ ପ୍ରାୟ ଲୁପ୍ତ ହୋଇସାରିଛି। ଏବଂ ବାସ୍ତବରେ ବିଶ୍ୱ ଇତିହାସରେ ଆମେ, ଇତିହାସ ତ ମାତ୍ର 2000 ବର୍ଷର ଇତିହାସ ଆମ ପାଖରେ ଅଛି, ତା ପୂର୍ବରୁ କ'ଣ ଥିଲା, ପ୍ରକୃତ କ'ଣ, ଆମେ କେହି ଭଲ ଭାବରେ ଜାଣିନୁ। ଅନେକ ଶିଳାଲେଖ, ତାମ୍ରଫଳକରୁ ବିଭିନ୍ନ ପ୍ରକାର ଯେଉଁ ଲେଖା ମିଳୁଛି ସେ ଆଧାରରେ କଳ୍ପନା ଜଳ୍ପନା କରାହେଉଛି ଏବଂ ମ୍ୟାକ୍ସିମମ୍ 2500 ବର୍ଷର ଇତିହାସ ହିଁ ଆଜି ବିଶ୍ୱ ସାମ୍ନାରେ ଉପସ୍ଥିତ ଅଛି। କିନ୍ତୁ 2500 ବର୍ଷ ପୂର୍ବରୁ କ'ଣ ଥିଲା ଲୋକଙ୍କୁ କାହାକୁ ଜଣାନାହିଁ। ଏବଂ ସ୍ୱୟଂ ପରମାତ୍ମା ତ୍ରିକାଳଦର୍ଶୀ ଯିଏ ସୃଷ୍ଟିର ଆଦି ମଧ୍ୟ ଅନ୍ତ ସବୁ ଜାଣିଛନ୍ତି, ସେ ପରମାତ୍ମା ଶିବ ପରମାତ୍ମା ହିଁ ଆସିକି ଆମକୁ କହୁଛନ୍ତି କି ହେ ଭାରତବାସୀ, ତମ ପୂର୍ବପୁରୁଷ ସତ୍ୟଯୁଗ ତ୍ରେତାଯୁଗ ଯେତେବେଳେ ଭାରତରେ ଦର୍ଶରେ ଥିଲା ସେତେବେଳେ ତମ ପୂର୍ବପୁରୁଷ ସବୁ ଲକ୍ଷ୍ମୀ ନାରାୟଣ ରାମ ସୀତା ଭଳିଆ ମହାନ ଦେବାତ୍ମା ଥିଲେ। ତୁମେ ସେହି ଦେବାତ୍ମାମାନଙ୍କର ବାସ୍ତବରେ ଅନୁଜ ଅଟ, ବଂଶଧର ଅଟ। ତମେ ଭୁଲି ଯାଇଛ ତମ ପୂର୍ବଜ କିଏ ଥିଲେ, ଯାହାଫଳରେ ତମର ଆଜି ସମାନ ହରାଇ ବସିଛ ଏବଂ ତୁମର ଏଇ ଦୁରାବସ୍ଥା ହୋଇସାରିଛି। ତେଣୁ ମୁଁ କହିବି ଯେ ବାସ୍ତବରେ ଆଜି ପର୍ଯ୍ୟନ୍ତ ଯେଉଁ ଆମେ ପାଠ ପଢ଼ୁଛେ ବିଜ୍ଞାନରେ କି ମଣିଷର ପୂର୍ବଜ ମାଙ୍କଡ଼ ଥିଲା, ବହୁତ ଗୋଟେ ଭ୍ରାନ୍ତିଜନକ ଶିକ୍ଷା ଯେଉଁଟା ପିଲାମାନଙ୍କୁ ଛୋଟ ଦିନରୁ ଦିଆଯାଉଛି, ଯାହାଫଳରେ ସେମାନଙ୍କର ମାନସିକ ବିକାଶ ଏବଂ ସେମାନଙ୍କର ଯେଉଁ ସମାନ ଯାହାଦ୍ୱାରା ସେମାନଙ୍କର ବିକାଶ ହେବ ସେଇଟା ହେଇପାରୁନି। ଯଦି ମଣିଷ ଭାବେ କି ମୋର ପୂର୍ବପୁରୁଷ ଦେବୀ ଦେବତା ଥିଲେ, ସେମାନେ ବହୁତ ଉଚ୍ଚ ସ୍ତରର ଥିଲେ ଏବଂ ମୋତେ ବି ତାଙ୍କର ଧର୍ମ କର୍ମକୁ ଅନୁକରଣ କରି ମୋତେ ବି ସେତେ ଉଚ୍ଚ ବନିବାକୁ ହେବ, ତାହେଲେ ମଣିଷର ଜୀବନ ବହୁତ ଶ୍ରେଷ୍ଠ ହୋଇପାରିବ। ତେଣୁ ଏହା ତ ଗୋଟେ ବହୁତ ସୁସମାଚାର କି ମଣିଷର ପୂର୍ବଜ ମାଙ୍କଡ଼ ନଥିଲେ, ମଣିଷର ପୂର୍ବଜ ସବୁ ଦେବୀ ଦେବତା ଥିଲେ, ଆଉ ଭାରତବର୍ଷରେ ହିଁ ସେ ଦେବୀ ଦେବତାମାନଙ୍କର ରାଜ୍ୟ ଥିଲା। ହଁ ନା, ଖୁସ୍ ଖବରୀ ନା, ବହୁତ ଗୋଟେ ଶୁଭ ଖବର ନା। ତେଣୁ ମଣିଷ ଯଦି ସଦାସର୍ବଦା ଭାବେ କି ମୋର ପୂର୍ବଜ ସବୁ ଦେବୀ ଦେବତା ଥିଲେ, ଆମ ଦେଶରେ ହିଁ ଦେବତା ଧର୍ମ ପ୍ରଚଳିତ ଥିଲା, ଦେବୀ ଦେବତାମାନଙ୍କ ଗୁଣ ଆଚରଣ ଆମେ ସବୁ ଜୀବନରେ ଅନୁକରଣ କରିବା ଉଚିତ, ତାହେଲେ ଏ ସମାଜ କ'ଣ ସାରା ବିଶ୍ୱ ବି ପରିବର୍ତ୍ତନ ହୋଇଯିବ। ହଁ ନା ନାହିଁ, ଆପଣମାନେ ସହମତ? ଠିକ୍ ଅଛି ନା, ଆଚ୍ଛା।